ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ଦକ୍ଷିଣ ଆଉ ପୂର୍ବ ଭାରତ ଭିତରେ ରେଲ ଯୋଗାଯୋଗ ଆଉ ପରିବହନ ବ୍ୟବସ୍ଥାକେ ବରକସ କରିବା ଲାଗି ପୋତନୁର ଧାନବାଦ ଅମୃତ ଭାରତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଇ ଟ୍ରେନ୍ ଓଡ଼ିଶାର 9 ଷ୍ଟେସନ ଦେଇକରି ଯିବା। ବିଧାନସଭା ବଜେଟ୍ ଅଧିବେଶନଟି ରାଇଜର ସ୍ୱାର୍ଥ ବାବଦ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ହେଇଛେ ଆଲୋଚନା। ଆଉ 4 ଜିଲ୍ଲାନ ଚାଉଲ ଏଟିଏମ୍ ଖୋଲାଯିବା ସୂଚନା ଦେଲେ ଯୋଗାଣ ମନ୍ତ୍ରୀ। ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଆଉ ଶିଶୁ ବାଟିକାମାନଙ୍କେ ଆଇବା 2 ଦିନ ହେବା ପ୍ରବେଶ ଉତ୍ସବ ଆଉ ଖଡ଼ିଛୁଆ କାର୍ଯ୍ୟକ୍ରମ। ଆଉ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ସହିତ ଲୋକ ସଚେତନ କରିବାର ଲାଗି ଆଜି ପାଳନ ହେଉଛେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁର ତିରୁଚିରାପଲ୍ଲୀନ 3 ଅମୃତ ଭାରତ ଟ୍ରେନ୍, 2 ଏକ୍ସପ୍ରେସ୍ ଟ୍ରେନ୍ ଆଉ 1 ପାସେଞ୍ଜର ଟ୍ରେନ୍ର ଶୁଭାରମ୍ଭ କରିଛନ୍। ଇଥିର୍ ଭିତରେ କୋଏମ୍ବାଟୁର୍ର ପୋତନୁର ଷ୍ଟେସନ୍ରୁ ଧାନବାଦକେ 1 ଅମୃତ ଭାରତ ଟ୍ରେନ୍ର ଶୁଭାରମ୍ଭ କରିଛନ୍, ଯେନ୍ଟାକି ହପ୍ତାକ ଥରେ ଓଡ଼ିଶାର 9 ଷ୍ଟେସନ ଦେଇକରି ଚଳାଚଳ କରବା। ଇ ଟ୍ରେନ୍ ଓଡ଼ିଶାର ରାୟଗଡ଼ା, ମୁନିଗୁଡ଼ା, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗୀର, ବରଗଡ଼ ରୋଡ୍, ସମ୍ବଲପୁର, ଝାରସୁଗୁଡ଼ା ଆଉ ରାଉରକେଲା ଷ୍ଟେସନ ଦେଇକରି ଯିବାର ସହିତ ରାଇଜେ ରେଲ ଯୋଗାଯୋଗ ଆଉ ପରିବହନ ବ୍ୟବସ୍ଥାକେ ଆହୁରି ବରକସ କରବା ବୋଲି ଆଶ କରାଯାଉଛି। ବିଧାନସଭା ବଜେଟ୍ ଅଧିବେଶନର 2 ଖେପର 3 ଦିନେ ଆଜି ଗୃହ କାର୍ଯ୍ୟ ଠିକ୍ ଭାବେ ଚାଲିଥିଲା। ରାଜ୍ୟର ସ୍ୱାର୍ଥ ବାବଦ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ମନ୍ତ୍ରୀମାନେ ସଦସ୍ୟମାନଙ୍କର ପ୍ରଶ୍ନର ଉତ୍ତର ରଖିଥିଲେ। ପ୍ରଶ୍ନକାଳ ସମିଆତି ଆଜି 3 ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା। ଏମ୍ଏସ୍ଏମ୍ଇ, ଇ ପାର୍କ ସ୍ଥାପନା ଆଉ ଜୈବିକ ଚାଷ ପ୍ରସଙ୍ଗଥି ସଦସ୍ୟମାନେ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ। ଶୂନ୍ୟକାଳ ସମିଆତି ବିଜେଡି ସଦସ୍ୟମାନେ ଶେରଗଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ଆକ୍ରମଣ ଘଟଣାକେ ନେଇକରି ହୋହଲ୍ଲା କରବାରୁ ଗୃହ 2 ଲାଗି ମୁଲତବୀ ହୋଇଥିଲା। ତା ଋତୁରୁ ପ୍ରବାସୀ ଶ୍ରମିକ ପ୍ରସଙ୍ଗକେ ନେଇକରି ବିରୋଧୀ ସଦସ୍ୟଙ୍କର ମୁଲତବୀ ପ୍ରସ୍ତାବ ଉପରେ ଶ୍ରମମନ୍ତ୍ରୀ ଉତ୍ତର ରଖିଥିଲେ। ରାଜ୍ୟ ନୂଆ ସରକାର ଆଇବା ଦିନୁ ବାହାରେ ରହୁଥିବା ଓଡ଼ିଆ ଶ୍ରମିକ ଆଉ କର୍ମଚାରୀମାନଙ୍କର ସୁରକ୍ଷାକେ ଗୁରୁତ୍ୱ ଦେଇ ଆସୁଛନ୍ ବୋଲି ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍। ବିଧାନସଭାନ ଆଜି ବିଜେଡି ସଦସ୍ୟ ପ୍ରମିଳା ମଲ୍ଲିକ ଆଉ ପ୍ରତାପ କେଶରୀ ଦେବ ଓଡ଼ିଆ ଶ୍ରମିକ ଆଉ କର୍ମଜୀବୀମାନେ ରାଜ୍ୟ ଆଉ ଦେଶ ବାହାରେ ନିର୍ଯାତନାର ଶିକାର ହେଉଥିବାର ଅଭିଯୋଗର ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖିକରି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍, ଆଇନ ଅନୁସାରେ ପ୍ରବାସୀ ଶ୍ରମିକମାନଙ୍କ ନିଯୁକ୍ତି ଲାଗି ଠିକାଦାରମାନଙ୍କୁ ଲାଇସେନ୍ସ ଦିଆଯିବାର ସହିତ କର୍ମସ୍ଥଳୀନ ସୁରକ୍ଷା ଆଉ ଅଲଗା ସୁବିଧା ସୁନିଶ୍ଚିତ କରାଯାଉଛି। ଶ୍ରମିକମାନଙ୍କ କଲ୍ୟାଣ ଲାଗି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କର ଅଧ୍ୟକ୍ଷତାରେ ଗୋଟିଏ ଟାସ୍କ ଫୋର୍ସ ଗଠନ କରାଯାଇଛି। ସେନ୍ତା କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବରଗଡ଼, ସୁନ୍ଦରଗଡ଼ ସହିତ 14 ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲାନ ଶ୍ରମିକ ସହାୟତା ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ପ୍ରବାସୀ ଶ୍ରମିକମାନଙ୍କ ଲାଗି ବାହାର ରାଜ୍ୟମାନଙ୍କେ ସହାୟତା ଡେସ୍କ ବ୍ୟବସ୍ଥା କରାଯିବାର ସହିତ ଶ୍ରମିକ କଲ୍ୟାଣ ଯୋଜନାମାନଙ୍କେ ବି ସାମିଲ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ମନ୍ତ୍ରୀଙ୍କର ଉତ୍ତରୁ ଇ ବାବଦ ମୁଲତବୀ ପ୍ରସ୍ତାବକେ ବାଚସ୍ପତି ଖାରିଜ କରିଛନ୍। ରାଜ୍ୟ 30 ଜିଲ୍ଲାନ ଏମ୍ଏସ୍ଏମ୍ଇ ଇ ପାର୍କ ସ୍ଥାପନା ଲାଗି ସରକାର ନିଷ୍ପତ୍ତି ନେଇଛନ୍ ବୋଲି ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଧାନସଭାନ ଉତ୍ତର ରଖିଛନ୍। ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍, ଇହାଦେ ରାଇଜେ 14 ଜିଲ୍ଲାନ ଏମ୍ଏସ୍ଏମ୍ଇ ଇ ପାର୍କ ତିଆରି କାମ ଶେଷ ହେଇଛେ। ଆଇବା ମାସେ ଆଉ 5 ପାର୍କର ନିର୍ମାଣ କାମ ଶେଷ ହେବା। ଇ ବାବଦ ଆଉ ଗୋଟିଏ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍, ଆଗୋ ପିଏମ୍ ବିଶ୍ୱକର୍ମା ଯୋଜନାଥି ଖାଲି 1,800 ଜନ ଝୁଡ଼ି ହୋଇଥିଲେ। ନୂଆ ସରକାର ଆସିବାର ଦିନୁ ଯୋଜନାଥି 1,05,000 ଲୋକ ସାମିଲ କରାଯାଇଛି। ଗାଁ ଇଲାକାନ କୌଳିକ ବୃତ୍ତିର ପୁନରୁଦ୍ଧାର ସାଙ୍ଗେ ଏମ୍ଏସ୍ଏମ୍ଇ କ୍ଲଷ୍ଟର ତିଆରି ଲାଗି କେନ୍ଦ୍ର ଆଉ ରାଜ୍ୟ ସରକାର 30 ଟଙ୍କା ତକ ସାହାଯ୍ୟ ଯୋଗାଇ ଦେଉଛନ୍ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍। ରାଜ୍ୟ ବଳଭଦ୍ର ଜୈବିକ ଚାଷ ମିଶନ୍ତି 5 ଭିତରେ 90,670 ହେକ୍ଟର ଜମିନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହନ ଆଜି ଗୋଟିଏ ପ୍ରଶ୍ନର ଉତ୍ତରଥି କହିଛନ୍। ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ତରଫରୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ଯୋଜନାକେ 11 ଜିଲ୍ଲାନ କାର୍ଯ୍ୟକାରୀ କରାଯିବା। ଯୋଜନାଥି ଅମୃତ ଅନ୍ନ ବିଭାଗ ଜରିଏ ପୁରୀନ ଶ୍ରୀ ଜଗନ୍ନାଥଙ୍କର କୋଠଭୋଗ ଆଉ ମହାପ୍ରସାଦ ଲାଗି ଡାଏଲ ଆଉ ଚାଉଲ ଯୋଗାଣ ବ୍ୟବସ୍ଥା କରାଯିବା। ବଳଭଦ୍ର ଜୈବିକ ଚାଷ ମିଶନ୍ଥି 270 ହେକ୍ଟର ଜମିନ ଅମୃତ ଅନ୍ନ ଚାଷ କରାଯାଉଛି ବୋଲି ଆଇନ ମନ୍ତ୍ରୀ କହିଛନ୍। ରାଇଜେ ଏପତକ 4,96,919 ନୂଆ ରାସନ କାର୍ଡ ବଣ୍ଟାଯାଇଛି ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାନ ସୂଚନା ଦେଇଛନ୍। ଗୁଡ଼େ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍, ନୂଆ ରାସନ କାର୍ଡ ଲାଗି ଏଛେନ୍ତକ 17,38,946 ଆବେଦନ ଆସିଛେ। 3,83,373 ଆବେଦନର କ୍ଷେତ୍ର ତର୍ଜମା ଚାଲିଛି। ଯାଞ୍ଚ ଉତ୍ତରୁ ଯୋଗ୍ୟ ଆବେଦନକାରୀଙ୍କୁ ରାସନ କାର୍ଡ ଯୋଗାଇ ଦିଆଯିବା। ନୂଆ ରାସନ କାର୍ଡ଼ ଆବେଦନ ଲାଗି ଇହାଦେ ଗୋଟେ ପୋର୍ଟାଲ ଖୋଲାଯାଇଛେ। ଆଦିବାସୀ ଇଲାକାମାନଙ୍କେ ବିଭାଗୀୟ ଅଧିକାରୀମାନେ ସ୍ଥିତି ଯାଞ୍ଚ କରିକି ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ଼ ଦେବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍। ରାଜ୍ୟ ଆଉ 4 ଜିଲ୍ଲାନ ଚାଉଲ ଏଟିଏମ୍ ଖୋଲାଯିବା ବୋଲି ଆଉ ଗୋଟେ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ମନ୍ତ୍ରୀ କହିଛନ୍, ପହେଲା ଚାଉଲ ଏଟିଏମ୍ ଖୋର୍ଦ୍ଧା ଜିଲ୍ଲାର ମଞ୍ଚେଶ୍ୱରନୁ ଖୋଲା ହୋଇଛି। ତାର ଉତରୁ ଝାରସୁଗୁଡ଼ା, ଢେଙ୍କାନାଳ, କେନ୍ଦୁଝର ଆଉ ନବରଙ୍ଗପୁରନ ଆଉ 4 ଏଟିଏମ୍ ଖୋଲାଯିବା ବୋଲି ମନ୍ତ୍ରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ଭିନ୍ ଭିନ୍ ପ୍ରାଥମିକ ବିଦ୍ୟାଳୟମାନଙ୍କୁ ଏପ୍ରିଲ 2 ଦିନ ପ୍ରବେଶ ଉତ୍ସବ ଆଉ ଖଡ଼ିଛୁଆଁ କାର୍ଯ୍ୟକ୍ରମ ହେବା। ଏଥିଲାଗି 17-19 ତକ ନିମନ୍ତ୍ରଣ ପତ୍ର ବଣ୍ଟାଯିବା। ନିମନ୍ତ୍ରଣ ପତ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ ଥି ଛୁଆମାନଙ୍କୁ ଦିଆଯିବା। ଏଥିଲାଗି ଓସେବା ତରଫ 9 ମାର୍ଗଦର୍ଶିକା ଜାରି କରାଯାଇଛି। ଶିଶୁବାଟିକା ଆଉ ଏକ ଶ୍ରେଣୀର ନାଁ ଲେଖାବାର୍କେ ଥିବା ଛୁଆମାନଙ୍କର ତାଲିକା ତିଆରି କରାଯିବା। ତାଲିକା ଅନୁସାରେ ବିଧାୟକ, ସାଂସଦ ଆଉ ବରିଷ୍ଠ ଅଧିକାରୀମାନେ ନିମନ୍ତ୍ରଣ ପତ୍ର ବାଣ୍ଟିବେ। ଏଥିଲାଗି ଫି ଜିଲ୍ଲାନ ସଚେତନତା ରଥ ବୁଲ୍ବା। ଡ୍ରପ୍ଆଉଟ୍ ପିଲାମାନଙ୍କୁ ଭିଲ୍ ଆସ ସ୍କୁଲ ଯିବା ଯୋଜନାର 2 ଖେପ୍ ଥି ଯୋଡ଼ାଯିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ କୁହାଯାଇଛି। ଓଡ଼ିଆ ଭାଷାର ବ୍ୟାପକ ପ୍ରଚାର ପ୍ରସାର ସହିତ ଇ ଦିଗେ ଲୋକ ସଚେତନ କରିବା ଲାଗି ଆଜି ରାଇଜେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ କରାଯାଉଛି। 2014 March 11 ଦିନ ଭାରତ ସରକାରଙ୍କ ତରଫ ଓଡ଼ିଆ ଭାଷାକେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଥିଲା। ଐତିହ୍ୟ ସମ୍ପନ୍ନ, ପାରମ୍ପରିକ, ସ୍ୱାଧୀନ ଆଉ ବହୁତ ପୁରାତନ ଭାଷା ଭାବେ ଓଡ଼ିଆ ଭାଷାକେ ସ୍ୱୀକୃତି ଦେବାର ସହିତ ଭାରତ ସରକାର 6 ଭାଷା ଭାବେ ଓଡ଼ିଆକେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଥିଲେ। ଇ ଦିନକେ ସୁର୍ତା କରିବା ଲାଗି ଆଜ୍ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ କରାଯାଉଛି। ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଆ ଭାଷା, ସାହିତ୍ୟ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଲାଗି ଆଜିର ଜୁଆନ ପିଢ଼ି ଆମର ଭାଷାର ବ୍ୟାପକ ବ୍ୟବହାର କରିବାର ଦରକାର ହେ ବୋଲି ସମ୍ବଲପୁରର ବିଶିଷ୍ଟ ଶିକ୍ଷାବିତ୍ ଆଉ ସଂସ୍କୃତି ଗବେଷକ ଡକ୍ଟର ଶ୍ୟାମସୁନ୍ଦର ଧର କହିଛନ୍।
ଆମେ ଓଡ଼ିଶାବାସୀ ଗର୍ବ କରୁ ଯେ ସମଗ୍ର ଭାରତ ବର୍ଷରେ ଯେଉଁ କେତେଟି ଶାସ୍ତ୍ରୀୟ ଭାଷା ରହିଛି ସେ ଭିତରୁ ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା ଏବଂ ଆମର ବିଦ୍ୱାନମାନେ ପ୍ରମାଣ କରିସାରିଛନ୍ତି ଯେ ଓଡ଼ିଆ ଭାଷା 1000 ତଳର ଓଡ଼ିଆ ଭାଷା ଏବଂ ତାର ପ୍ରମାଣ ସେମାନେ ଶିଳାଲେଖରୁ ବାହାର କରିଛନ୍ତି, ପୋଥିପାଲିରୁ ବାହାର କରିଛନ୍ତି ଏବଂ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ବୋଲି ସେମାନେ ପ୍ରମାଣିତ କରିଛନ୍ତି। ସେଥିପାଇଁ ଆମେ ତାଙ୍କ ପାଖରେ କୃତଜ୍ଞ ଏବଂ ଆମେ ଓଡ଼ିଆ ବୋଲି ଆମେ ଗର୍ବ କରୁ ଯେହେତୁ ଓଡ଼ିଆ ଏକ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାଷା ଅଟେ।
ଦେବଗଡ଼ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଭାଷା ଆଉ ସାହିତ୍ୟ ବିଭାଗ ତରଫ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି କଲେଜ ଅଧ୍ୟକ୍ଷ ଡକ୍ଟର ବିଜୟ କୁମାର ମହାରଣା ଅଧ୍ୟକ୍ଷତା କରିଥିଲେ। ବୁଢ଼ାପାଲ ପଞ୍ଚାୟତ ସମିତି କଲେଜ ଅଧ୍ୟାପକ ଡକ୍ଟର ଭାରତ ଭୂଷଣ ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇକରି ଓଡ଼ିଆ ଭାଷାକେ ଭଲ ପାଇବାର ସହିତ ସବୁ କ୍ଷେତ୍ରନୁ ଇତାର ବ୍ୟବହାର କରିବାରକେ ପରାମର୍ଶ ଦେଇଥିଲେ। କନ୍ଧମାଳ ଜିଲ୍ଲା ପୁଲିସ ପାଖେ ଆଜ 10 ମାଓବାଦୀ ଆତ୍ମସମର୍ପଣ କରିଛନ୍। ସେମାନଙ୍କର ଭିତରେ 7 ମହିଳା ମାଓବାଦୀ ଅଛନ୍। ଆତ୍ମସମର୍ପଣ କରିଥିବା ସବୁ ମାଓବାଦୀଙ୍କ ନାଁ ଥି 1,65,00,000 ଅଧିକ ଟଙ୍କାର ଆର୍ଥିକ ଘୋଷଣା ରହିଥିଲା। ଫୁଲବାଣୀ ରିଜର୍ଭ ପୁଲିସ ପଡ଼ିଆନ ଅସ୍ତ୍ରଶସ୍ତ୍ର ସହିତ ସ୍ୱତନ୍ତ୍ର ମାଓ ଅପରେସନ ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡାଙ୍କର ଉପସ୍ଥିତି ଥି ସଭେ ଆଜ ଆତ୍ମସମର୍ପଣ କରିଛନ୍। ଏସବୁ ମାଓବାଦୀମାନେ ଛତିଶଗଡ଼ର ଆନ୍ ବୋଲିକରି ଅତିରିକ୍ତ ଡିଜି ଶ୍ରୀ ପଣ୍ଡା ସୂଚନା ଦେଇଛନ୍। ଦେବଗଡ଼ କୃଷି ବିଭାଗ ତରଫ ଜିଲ୍ଲାସ୍ତରୀୟ ମହିଳା ଚାଷୀ ସମ୍ମିଳନୀ ହୋଇଯାଇଛି। ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସନ୍ନ ହୋଇଥିବାର ସମ୍ମିଳନୀ ଥି ଜିଲ୍ଲାନ ପ୍ରାକୃତିକ ପ୍ରଣାଳୀ ଥି ଚାଷବାସ କରୁଥିବାର ମହିଳା ଚାଷୀ ଆଉ ଓଡ଼ିଶା ଜୀବିକା ମିଶନର କୃଷି ମିତ୍ରମାନେ ଯୋଗ ଦେଇଥିଲେ। କୃଷି କ୍ଷେତ୍ରର ବିକାଶ ସହିତ ଏ ଦିଗେ ମହିଳାମାନଙ୍କର ଅବଦାନ ବାବଦେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଏନ୍ଏସି ତରଫ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି। ଏ ଅବସରରେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବନ୍ଦ କରିବାର ସହିତ ପଲିଥିନ୍ ମୁକ୍ତ ସହର ବାବଦେ ଲୋକ ସଚେତନ କରାଯାଇଥିଲା। ପାଣିପାଗ ଆଇବା 24 ଭିତରେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଜିଲ୍ଲାର ଗୋଟେ 2 ଜାଗାନ ଧୁକାଗଡ଼ି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ରାଜ୍ୟର ବାକି ଇଲାକା ପାକ୍ ଶୁଖା ରହିବା। ଆଇବା 2 ଭିତରେ ଦିନର ତାପମାତ୍ରା ଆହୁରି 2-3 ତକ ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ଦକ୍ଷିଣ ଆଉ ପୂର୍ବ ଭାରତ ଭିତରେ ରେଲ ଯୋଗାଯୋଗ ଆଉ ପରିବହନ ବ୍ୟବସ୍ଥାକେ ବରକସ କରିବା ଲାଗି ପୋତନୁର ଧାନବାଦ ଅମୃତ ଭାରତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଇ ଟ୍ରେନ୍ ଓଡ଼ିଶାର 9 ଷ୍ଟେସନ ଦେଇକରି ଯିବା। ବିଧାନସଭା ବଜେଟ୍ ଅଧିବେଶନଟି ରାଜ୍ୟର ସ୍ୱାର୍ଥ ବାବଦ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ହୋଇଛି ଆଲୋଚନା। ଆଉ 4 ଜିଲ୍ଲାର ଚାଉଲ ଏଟିଏମ୍ ଖୋଲାଯିବା ସୂଚନା ଦେଲେ ଯୋଗାଣ ମନ୍ତ୍ରୀ। ଆଉ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ସହିତ ଲୋକ ସଚେତନ କରିବା ଲାଗି ଆଜି ପାଳନ ହେଉଛି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।